ॐ नमो भगवते वासुदेवाय श्रीमद्भागवतम तृतीय स्कंद 13 अध्याय श्लोक 46 मैत्रेय उवाच उपस्थियमानः असौ मुनिभिः ब्रह्मवादिभिः सलिले सोपुराक्रांत उपाधत्ता बीतावनिम् इति उपस्थियमानोऽसौ मुनिभिर्ब्रह्मवादिभिः सलिलेशोपुराक्रान्त उपाधत्ता वितावनिम् इति उपस्थियमानसो मुनिभिर्ब्रह्मवादिभिः भावरे उपस्थियमान संस्तुत होई असु भगवान बरहादेव मुनि भी महान मुनि ऋषिमान को द्वारा ब्रह्मवादी भी ब्रह्मवादीमान को द्वारा सलिले जलरे सोखुरा क्रांति निज खुर स्पर्शरे उपाधत्त तापन कले अविता परिपालनकारी अवनिम पृथ्वी को सुपर्ण बात मैत्र मुनि कहले ब्रह्मवादी मुनि ऋषिगण एपरि भाव भगवान को स्तव कले तापर भगवान बरहादेव पृथ्वी को स्वखुर द्वारा स्पर्श करी सलिल उपर स्थापन कले भगवत कहते भगवान तर अत्यंत शक्ति बल पृथ्वी को सलिल उपर स्थापन कले भगवान सर्वशक्तिमान अटंती एवं से विराट लोक व ग्रह मान को जल उपरे किंबा अंतरिक्ष रे वा वायुमंडल रे स्थापन कर पारंती से जेपरी इच्छा करंती सेपरी कर पारंती क्षुद्र मस्तिष्क विशिष्ट मानव चिंता कर पारिबो नाही किपरि भगवान पर शक्ति क्रिया करूचे जेऊ नियम रे दृश्य जगत सृष्टि संभव पर हेउची से संबंध रे मानव किछु अर्थहीन कथा कहि पारे किंतु वास्तव पक्षे मानवर क्षुद्र मस्तिष्क भगवान को लीला व क्रिया को चिंता करिपारिबो नाही ସେଥିପାଇଁ ତାଙ୍କୁ ଅଚିନ୍ତ୍ୟ ବୋଲି କୁହାଯାଏ। ଏହା ସତ୍ତ୍ୱେ ମଣ୍ଡୁକ ବୈଜ୍ଞାନିକ ବା ଦାର୍ଶନିକଗଣ କିଛି କଳ୍ପନା ପ୍ରସୂତ ବ୍ୟାଖ୍ୟା କରିବା ପାଇଁ ଚେଷ୍ଟା କରନ୍ତି। ମଣ୍ଡୁକ ବୈଜ୍ଞାନିକ ଯାଉ, ଆମେ ବହୁତ ଦିନ ପରେ ରାଧା ମଦନ ମୋହନଙ୍କ କୃପାରୁ ଏଠି ଭାଗବତଙ୍କ କଥା କହୁଛୁ। ବର୍ତ୍ତମାନ 3 ମାସ ପାଖାପାଖି ମୁଁ ପଳେଇ ଯାଇଥିଲି ୟୁରୋପ, ସେଠି ମଧ୍ୟ ଭଗବାନ କଥା ଆମେ କହୁଥିଲୁ। ତେଣୁ ଯାହା ହଉ, ଏଇ ତୃତୀୟ ସ୍କନ୍ଧ 13 ଅଧ୍ୟାୟ 13 ରୁ 19 ଏ 7ଟି ଅଧ୍ୟାୟରେ ଭଗବାନ ବରାହଦେବଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ଭଗବାନ ଯେଉଁ ଅବତାର ନେଉଛନ୍ତି, ଅବତାରମାନଙ୍କ ବିଷୟରେ ସୁତ ଗୋସ୍ୱାମୀ ପ୍ରଥମ ସ୍କନ୍ଧ 3ୟ ଅଧ୍ୟାୟରେ ସବୁ ବର୍ଣ୍ଣନା କରିଛନ୍ତି। 22ଟି ଅବତାର ବିଷୟରେ ବର୍ଣ୍ଣନା କରିଛନ୍ତି। କାହିଁକି ନା ସୌନକାଦି ଋଷିଙ୍କର ଯେଉଁ 6ଟି ପ୍ରଶ୍ନ ଥିଲା, ତା'ଦେହରୁ ଗୋଟିଏ ପ୍ରଶ୍ନ ଥିଲା ଅବତାରମାନ ବିଷୟରେ କୁହନ୍ତୁ। କାରଣ ଭଗବାନଙ୍କୁ ଯଦି ଆମେ ନ ଜାଣିବା, ଭଗବାନଙ୍କର ସବୁ ତାଙ୍କର ଯେଉଁ ରହିଛି ଜନ୍ମ କର୍ମ ଇତ୍ୟାଦି, ଆମେ ଯାହାକୁ ହେଲେ ବି ଭଗବାନ ବୋଲି କହିଦେବା। ସେଥିପାଇଁ ଅବତାରମାନ ବିଷୟରେ କୁହାଯାଇଛି। ଅବତାର ଆମେ କେମିତି ଜାଣିବା ନା, ସାଧୁ ଶାସ୍ତ୍ର ଗୁରୁ ଏଇଥିରୁ ଆମେ ଜାଣିବା, ଇଏ ହେଉଛନ୍ତି ଭଗବାନଙ୍କର ଅବତାର। ଭଗବତ ଗୀତାରେ ମଧ୍ୟ 11 ଅଧ୍ୟାୟରେ ଅର୍ଜୁନ ଭଗବାନ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ଆପଣ ଯେଉଁ କହିଲେ 10 ଅଧ୍ୟାୟରେ ଆପଣଙ୍କର ବିଭୂତିମାନଙ୍କ ବିଷୟରେ ଯେଉଁ କହିଲେ, ଯେଉଁ ଯୋଗଦ୍ୱୟା ପ୍ରକୃତ ସ୍ୱାମୀନ ମଧୁସୂଦନ, ଏସବୁ ଯେଉଁ କହିଲେ, ଏ ଯେଉଁ ଆପଣଙ୍କର ବିଭୂତି ବିଷୟରେ କହିଲେ, ମୁଁ ସେଇଟାକୁ ସବୁ ଦର୍ଶନ କରିବା ପାଇଁ ଚାହୁଁଛି। ସେସବୁକୁ ଆପଣ ଯେଉଁ ବିଭୂତି ବିଷୟରେ କହିଲେ ମୋତେ ଟିକିଏ ଦେଖାନ୍ତୁ, ସେଇଟା ଦର୍ଶନ ଦେଖେଇ ଦିଅନ୍ତୁ ମୋତେ। ଇଏ ଗୋଟେ ଭଗବାନଙ୍କର ଭଗବତାର ପ୍ରମାଣ। ଭଗବାନ ଯିଏକି ସବୁକିଛି କରିପାରିବେ, ତେଣୁ ସେ ତାଙ୍କର ବିଶ୍ୱରୂପକୁ ମୋତେ ଦେଖେଇ ପାରିବେ। ସେଥିପାଇଁ ଭଗବତ ଗୀତାର 11 ଅଧ୍ୟାୟରେ ଭଗବାନ ବିଶ୍ୱରୂପକୁ ଦେଖେଇଛନ୍ତି। ଏଥିରୁ ଆମେ ଜାଣିବା ଇଏ ହେଉଛନ୍ତି ଭଗବାନ ବୋଲି, ଯାହାକୁ ତାକୁ ଭଗବାନ ବୋଲି କହିପାରିବା ନାହିଁ। ତେଣୁ ଯେଉଁମାନେ ମାୟାବାଦୀମାନେ ସେମାନେ କହନ୍ତି ନରନାରାୟଣ, ନାରାୟଣ ଭଗବାନ, ପ୍ରଭୁପାଦ ମହାରାଜ ଏ କଥା ଶୁଣିଲେ ବିରକ୍ତ ହୁଅନ୍ତି। ନାରାୟଣ ହେଉଛନ୍ତି ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ, ଆଉ ଦରିଦ୍ର କେମିତି ଦରିଦ୍ର ନାରାୟଣ ଯେଉଁ କୁହାଯାଏ, ଦରିଦ୍ର କେମିତି ନାରାୟଣ ହେବ, ମନୁଷ୍ୟ କେମିତି ନାରାୟଣ ହେବ। ଯସ୍ତୁ ନାରାୟଣ ଦେବଂ ବ୍ରହ୍ମରୁଦ୍ରାଦି ଦୈବତୈ ସମତ୍ୱନେବ ସବିକ୍ଷତ ସପାଷଣ୍ଡି ଭବେ ଧ୍ରୁବଂ। ମନୁଷ୍ୟମାନଙ୍କ କଥା ଛାଡ଼ନ୍ତୁ, ଯେଉଁମାନେ ବ୍ରହ୍ମା ଶିବ ଦେବତାମାନଙ୍କୁ ଭଗବାନ ନାରାୟଣଙ୍କ ସହିତ ସମାନ କରନ୍ତି, ତାଙ୍କୁ ମଧ୍ୟ ପାଷଣ୍ଡି ବୋଲି କୁହାଯାଏ। ଆମ ଓଡ଼ିଶାରେ ବିଶେଷ ଭାବରେ ପାଷଣ୍ଡି ଧାରା ଚାଲିଛି, ଭାରି ଜୋରସୋରରେ ଚାଲିଛି। ଯୁଆଡ଼େ ଦେଖିବା ସେଠି ତ୍ରିନାଥ ମନ୍ଦିର କହିଲେ ବ୍ରହ୍ମା ବିଷ୍ଣୁ ମହେଶ୍ୱରଙ୍କୁ 3 ଜଣଙ୍କୁ 1 ଆସନରେ ପୂଜା କରାଯାଉଛି। ତେଣୁ ଏସବୁ ପାଷଣ୍ଡି ଧାରା ସବୁ ରହିଛି। ତେଣୁ ଭଗବାନଙ୍କ ସହିତ କେହି ସମାନ ହୋଇପାରିବେ ନାହିଁ। ଏମିତିକି ବ୍ରହ୍ମା ଶିବ ଆଦି ଦେବତାମାନେ ମଧ୍ୟ ଭଗବାନଙ୍କ ସହିତ ସମାନ ହୋଇପାରିବେ ନାହିଁ। ଯଦିଓ ଶିବଜୀ ହେଉଛନ୍ତି ଭଗବାନ ବିଷ୍ଣୁଙ୍କର ରୂପ, ଭଗବାନ ବିଷ୍ଣୁଙ୍କର ରୂପାନ୍ତରୀକରଣ, ସେ ଯେଉଁ କୁହାଯାଇଛି ବ୍ରହ୍ମ ସଂହିତାରେ, ସେ ହେଉଛନ୍ତି କ୍ଷୀରଂ ଯଥା ଦଧି ବିକାରଂ, କ୍ଷୀରରେ ଯେମିତି ଅମ୍ଳ ମିଶାଇ ଦେଲେ ସେଇଟା ଦହିରେ ପରିଣତ ହୋଇଯାଏ ଏବଂ ସେ ଦହିଟା ଆଉ କ୍ଷୀର ହୋଇପାରିବ ନାହିଁ। ସେହିଭଳି ଭାବରେ ଯଦିଓ ଭଗବାନ ବିଷ୍ଣୁ ଏଇ ଭୌତିକ ଜଗତର ତମଗୁଣକୁ ଆଶ୍ରୟ କରି ଆସନ୍ତି ଏବଂ ସେ ଶିବରେ ପରିଣତ ହୋଇଯାଆନ୍ତି, ତେଣୁ ଶିବଙ୍କର ଆରାଧନା କଲେ ଆମେ ବିଷ୍ଣୁଙ୍କର ଆରାଧନାର ଫଳ ପ୍ରାପ୍ତ ହୋଇପାରିବା ନାହିଁ। ତେଣୁ ଏଇ ଯେଉଁ ଭଗବାନଙ୍କର ଏଇ ଅବତାର ବିଷୟରେ ଆମେ ଯେତେବେଳେ ଜାଣିବା, ଶୁଣିବା ତାଙ୍କର ଲୀଳା ସବୁ, କିଭଳି ସବୁ ଲୀଳା କରନ୍ତି ଅବତାର ଗ୍ରହଣ କରିକିରି, ଅନେକ ଅବତାର ହିଁ ଅସଂଖ୍ୟା ଅନେକ ଅବତାର ଅଛନ୍ତି, କିନ୍ତୁ ଆମେ କେମିତି ଜାଣିବା ଇଏ ହେଉଛନ୍ତି ଭଗବାନ ବୋଲି ନା, ତାଙ୍କର ସାଧୁ ଶାସ୍ତ୍ର ଗୁରୁ ଏସବୁ ମାତ୍ରେ ମଧ୍ୟ ଜାଣିବା। ଶାସ୍ତ୍ରରେ ସବୁ ବର୍ଣ୍ଣନା କରାଯାଇଛି ଭଗବାନଙ୍କର ଅବତାର। ବିଶେଷ ଭାବରେ କଳିଯୁଗରେ ଭଗବାନଙ୍କର ଅବତାର ନାହିଁ କଳିଯୁଗ, ସେଥିପାଇଁ ଭଗବାନଙ୍କର ଗୋଟିଏ ନାମ ହେଉଛି ତ୍ରିଯୁଗ। ଭଗବାନ ଯଦିଓ ସତ୍ୟ ତ୍ରେତୟ ଦ୍ୱାପର ଭଗବାନ ଯଦିଓ ସବୁ ଯୁଗରେ ଆସନ୍ତି, କିନ୍ତୁ କଳିଯୁଗରେ ସେ ଲୀଳା ଅବତାର କରନ୍ତି ନାହିଁ। ଯେମିତି ବର୍ତ୍ତମାନ ଏଇ ଶିବ ଆସିଲେ, ଶୁକ୍ରଦେବ ଆସୁଛନ୍ତି, ସେ ଲୀଳା ଅବତାର କରୁଛନ୍ତି, ସେ ପ୍ରତିପାଦନ କରୁଛନ୍ତି, ସେ ହେଉଛନ୍ତି ଭଗବାନ ବୋଲି। କିନ୍ତୁ କଳିଯୁଗରେ ଭଗବାନ ସେଭଳି ଅବତାର ଗ୍ରହଣ କରନ୍ତି ନାହିଁ। ସେଥିପାଇଁ ଭଗବାନଙ୍କୁ ଗୋଟିଏ ନାମ ହେଉଛି ତ୍ରିଯୁଗ। ଯଦିଓ ସେ ଚାରିଯୁଗରେ ଆସନ୍ତି, କିନ୍ତୁ କଳିଯୁଗରେ ସେ ଛନ୍ନ ଅବତାରରେ ଆସନ୍ତି, ମହାପ୍ରଭୁ ରୂପରେ ଆସିଥିଲେ, ଛନ୍ନ ଅବତାରରେ ଆସନ୍ତି। ଏବଂ କଳିଯୁଗର ଅନ୍ତିମରେ ଭଗବାନ ଆସିବେ, କଳିକୀ ଅବତାରରେ ଆସିବେ। ତେଣୁ ଆ ମଧ୍ୟରେ ଭଗବାନ ନାମ ରୂପରେ ଆସିଛନ୍ତି, ଅନ୍ୟ କୌଣସି ଭଗବାନଙ୍କର ଅବତାର ନାହିଁ। କିନ୍ତୁ ଯେଉଁମାନେ ଏ ତତ୍ତ୍ୱକୁ ଜାଣନ୍ତି ନାହିଁ, ଶାସ୍ତ୍ର ଜ୍ଞାନ ନାହିଁ, ସେମାନେ ଭାବନ୍ତି ଇଏ ହେଉଛନ୍ତି ଭଗବାନଙ୍କର ଅବତାର, ସିଏ ହେଉଛନ୍ତି ଭଗବାନଙ୍କ ଅବତାର। ଆମ ଓଡ଼ିଶାରେ କେତେ ଅବତାର ହୋଇଯାଇଥିଲେ, ବର୍ତ୍ତମାନ ମଧ୍ୟ କେତେ ଜଣ କହୁଛନ୍ତି ଇଏ କଳିକୀଙ୍କର ଅବତାର। ଏଇଭଳି ଭାବରେ ଅବତାରଙ୍କ ବିଷୟରେ ନ ଜାଣିକରି ମନ ଇଚ୍ଛା ସବୁ ଯାହାକୁ ତାହାକୁ ଭଗବାନ ବୋଲି କହିଦେଉଛନ୍ତି। ତେଣୁ ସେଇଥିପାଇଁ ଅବତାରମାନଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ଶୁକ୍ରଦେବଙ୍କ ବିଷୟରେ ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ମଧ୍ୟ ସୁତ ଗୋସ୍ୱାମୀ ବର୍ଣ୍ଣନା କରିଥିଲେ। ତେଣୁ ଏଇ ତୃତୀୟ ସ୍କନ୍ଧରେ 13-19 7 ଅଧ୍ୟାୟରେ ଭଗବାନ ଶୁକ୍ରଦେବଙ୍କ ବିଷୟରେ ବର୍ଣ୍ଣନା କରାଯିବ। ତେଣୁ ଯେତେବେଳେ ବ୍ରହ୍ମା ସୃଷ୍ଟି କରୁଛନ୍ତି, ଏ ସୃଷ୍ଟି ଏବଂ ବିସ୍ତାର ଯାହାକୁ କୁହନ୍ତି ସ୍ୱର୍ଗ ଏବଂ ବିସର୍ଗ, ଏଇ ଦୁଇଟି ଭାଗବତର 10 ଯେଉଁ ବିଷୟ ରହିଛି, ତାଦେହରୁ ଏ ଦୁଇଟି ବିଷୟ ହେଉଛି ପ୍ରାଥମିକ ବିଷୟ। ସ୍ୱର୍ଗ କହିଲେ କେମିତି ସୃଷ୍ଟି ଭଗବାନ କରୁଛନ୍ତି, ବିସର୍ଗ କହିଲେ କେମିତି ତାକୁ ବିସ୍ତାର କରାଯାଉଛି, ବ୍ରହ୍ମା ତାକୁ ବିସ୍ତାର କରୁଛନ୍ତି। ତେଣୁ ଏଇ ଦୁଇଟି ବିଷୟରେ ଆମେ ତୃତୀୟ ସ୍କନ୍ଧ ଏବଂ ଚତୁର୍ଥ ସ୍କନ୍ଧରେ, ଏଇ ଦୁଇଟି ସ୍କନ୍ଧରେ ସବୁ ଜ୍ଞାନ ପ୍ରାପ୍ତ ହେବା ସ୍ୱର୍ଗ ଏବଂ ବିସର୍ଗ ବିଷୟରେ। ତେଣୁ ବ୍ରହ୍ମା ଯେତେବେଳେ ସୃଷ୍ଟି କରୁଛନ୍ତି, ଅନେକ ପ୍ରକାର ଜୀବ ସୃଷ୍ଟି କଲେ, 84 ଲକ୍ଷ ପ୍ରକାର ଜୀବ ସୃଷ୍ଟି କଲେ। ତେଣୁ ସୃଷ୍ଟି କରିସାରିଲା ପରେ ବର୍ତ୍ତମାନ ସେ ଅନ୍ତିମରେ ସୃଷ୍ଟି କଲେ, ତାଙ୍କର ଶରୀରରୁ ଦୁଇ ଭାଗ କରି ଗୋଟିଏ ଭାଗରୁ ସ୍ୱାମୀଭୁବ ମନୁଙ୍କୁ ସୃଷ୍ଟି କଲେ, ଏବଂ ଆଉ ଗୋଟିଏ ଭାଗରୁ ସତରୂପା ଜଣେ କନ୍ୟାଙ୍କୁ ସୃଷ୍ଟି କଲେ। ତେଣୁ ଏଇ ଯେଉଁ ସ୍ୱାମୀଭୁବ ମନୁ ଏବଂ ସତରୂପା, ଏମାନେ ମଧ୍ୟ ଭଗବାନଙ୍କର ଗୋଟିଏ ଜଣେ ବିଭୂତି, ଭାଗବତମର 11-16 ଭଗବାନ ସେଇଟା ଉଦ୍ଧବଙ୍କୁ କହିଛନ୍ତି, ମନୁଷ୍ୟାଣାଂ ସ୍ୱୟଂଭୁବହମ୍, ମନୁଷ୍ୟମାନଙ୍କ ଭିତରେ ମୁଁ ହେଉଛି ସ୍ୱୟଂଭୁବ, ସ୍ତ୍ରୀମାନଙ୍କ ଭିତରେ ମୁଁ ହେଉଛି ସତରୂପା। ତେଣୁ ଏମାନେ ମଧ୍ୟ ଭଗବାନଙ୍କର ବିଭୂତି ବା ଭଗବାନଙ୍କ ଶକ୍ତି ଧାରଣ କରିଛନ୍ତି। ସ୍ୱୟଂଭୁବ ମନୁ ହେଉଛି ପ୍ରଥମ ମନୁ, ବ୍ରହ୍ମାଙ୍କର ଗୋଟିଏ ଦିନରେ 14 ମନୁ ଆସନ୍ତି। ତେଣୁ ବର୍ତ୍ତମାନ ହେଉଛି ସପ୍ତମ ମନୁଙ୍କର ସମୟ ଚାଲିଛି, ବ୍ରହ୍ମାଙ୍କର 50 ପୁରିଗଲାଣି, ଏବଂ 51 ପ୍ରଥମ ଦିନରେ 7 ମନୁ ଯେଉଁ ଆସନ୍ତି, 14 ମନୁ ଆସିବେ, ତା ଦେହରୁ 6 ମନୁ ଆସିସାରିଛନ୍ତି। ବର୍ତ୍ତମାନ ସପ୍ତମ ମନୁ ଯିଏକି ବୈବସ୍ୱତ ମନୁ, ଯିଏକି ବିଭସ୍ୱାନଙ୍କର ପୁତ୍ର, ତାଙ୍କର ବର୍ତ୍ତମାନ 28 ଦ୍ୱାପର ଯାଇ ବର୍ତ୍ତମାନ କଳି ଚାଲିଛି, କଳିଯୁଗ ଚାଲିଛି। ପ୍ରତି ମନୁଙ୍କର ସମୟ ହେଉଛି 71 ଦିବ୍ୟ ଯୁଗ। ତେଣୁ ଏହିଭଳି ଭାବରେ ଯେତେବେଳେ ସ୍ୱୟଂଭୁ ମନୁ ଉତ୍ପନ୍ନ ହେଲେ, ତେଣୁ ବ୍ରହ୍ମା ତାଙ୍କୁ ମଧ୍ୟ କହିଲେ ତୁମେ ପ୍ରଜା ସୃଷ୍ଟି କର। ତେଣୁ ପ୍ରଜା ସୃଷ୍ଟି କରିବା ପାଇଁ ଯେତେବେଳେ ସେ ଦେଖିଲେ ପୃଥିବୀ ତାର କକ୍ଷରେ ନାହାନ୍ତି, ତେଣୁ ସିଏ ଯେତେବେଳେ ଆସି ବ୍ରହ୍ମାଙ୍କୁ ପିତାଙ୍କୁ କହିଲେ, ପିତାଜୀ ଆପଣ ମୋତେ କହିଲେ ସୃଷ୍ଟି କରିବା ପାଇଁ, ମୁଁ ସୃଷ୍ଟି କରିବି, କିନ୍ତୁ କେଉଁଠି ସୃଷ୍ଟି କରିବି, ପୃଥିବୀ ତ ନାହାନ୍ତି, କାହିଁ ଦେଖାଯାଉନାହାନ୍ତି, ପୃଥିବୀ ତାଙ୍କର କକ୍ଷରେ ନାହାନ୍ତି। ତେଣୁକୁ ବ୍ରହ୍ମାଙ୍କର ଚିନ୍ତା ଯେତେବେଳେ ପଡ଼ିଗଲା, ସେ ସମୟରେ ବ୍ରହ୍ମା ଯେତେବେଳେ ଛିଙ୍କି ଦେଇଛନ୍ତି, ସେ ସମୟରେ ଭଗବାନ ଶୁକ୍ରଦେବ ରୂପରେ ଆବିର୍ଭାବ ହୋଇଛନ୍ତି। ଭଗବାନ ଯେଉଁଠି ବି ଭଗବାନଙ୍କର କେହି ପିତା ନାହାନ୍ତି, ଭଗବାନ ହେଉଛନ୍ତି ଅଜ, ଅଜୋପି ସନ୍ନ ବ୍ୟାତ୍ମା ଭୂତାନାମ ଈଶ୍ୱର ପିସନ୍ ପ୍ରକୃତି ସହ ଅଧିଷ୍ଠାୟ ସମ୍ଭବାମି ଆତ୍ମମାୟା। ଭଗବତ ଗୀତା ଚତୁର୍ଥ ଅଧ୍ୟାୟରେ ଭଗବାନ ତାଙ୍କର ଜନ୍ମ କର୍ମ କିଭଳି ଦିବ୍ୟ ସେ ବିଷୟରେ ଅର୍ଜୁନଙ୍କୁ ବର୍ଣ୍ଣନା କରୁଛନ୍ତି। ତେଣୁ ଭଗବାନଙ୍କର ଜନ୍ମ ନାହିଁ, କିନ୍ତୁ ସେ ଜନ୍ମ ନେଇପାରନ୍ତି। ଭଗବାନ କେହି ପିତା ନାହାନ୍ତି, କିନ୍ତୁ ସେ ସମସ୍ତଙ୍କର ପିତା, କିନ୍ତୁ ସେ ତାଙ୍କର ଜଣେ ପିତାଙ୍କର ଆଶ୍ରୟ ନେଇପାରନ୍ତି। ତେଣୁ ଶୁକ୍ରଦେବ ରୂପରେ ଯେତେବେଳେ ଭଗବାନ ଆସିଲେ, ସେତେବେଳେ ସେ ବ୍ରହ୍ମାଙ୍କର ନାସିକାରୁ ଜାତ ହୋଇଛନ୍ତି, ବ୍ରହ୍ମା ଯେତେବେଳେ ଛିଙ୍କି ଦେଇଛନ୍ତି, ସେ ସମୟରେ ଶୁକ୍ରଦେବ ଆବିର୍ଭାବ ହୋଇଛନ୍ତି। କିନ୍ତୁ ଏ ସାମାନ୍ୟ ଶୁକ୍ର ନୁହନ୍ତି, ଇଏ ହେଉଛନ୍ତି ସ୍ୱୟଂ ଯଜ୍ଞ ଶୁକ୍ର। ତେଣୁ ଯଦିଓ ସେ ଗୋଟେ ମଞ୍ଜି ଉପରେ ବାହାରିଥିଲେ, ବହୁତ କ୍ଷୁଦ୍ର ରୂପରେ ବାହାରିଥିଲେ, କିନ୍ତୁ ସାଙ୍ଗେ ସାଙ୍ଗେ ସବୁ ବହୁତ ବିରାଟ ଆକାର ଧାରଣ କରିଛନ୍ତି, ଭୀଷଣ ବିରାଟ ଆକାର ଧାରଣ କରିଛନ୍ତି। ବର୍ତ୍ତମାନ ମଧ୍ୟ ଶିବଜୀ ତାଙ୍କ ସରି ଶୁକରଦେବ ବା ବରାହଦେବ ସେ ମଧ୍ୟ ତାଙ୍କର ରହିଛି ଯେଉଁ ଏଇ ଭୌତିକ ଜଗତରେ ବିଭିନ୍ନ ପ୍ରକାର ଯେଉଁ ରହିଛି ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯିବ ସବୁ ତାଙ୍କର ପୂଜା ଚାଲିଛନ୍ତି ବର୍ତ୍ତମାନ ଭୂମିଦେବୀ ତାଙ୍କର ପୂଜା କରୁଛନ୍ତି ହିରଣ୍ୟମୟ ବର୍ଷରେ ନା କୁରୁ ବର୍ଷରେ ଉତ୍ତର କୁରୁ ବର୍ଷରେ ବରାହଦେବଙ୍କର ଆରାଧନା ଭୂଦେବୀ ବା ଏଇ ପୃଥିବୀ ଦେବୀ କରୁଛନ୍ତି ତାଙ୍କର ବର୍ତ୍ତମାନ ମଧ୍ୟ ଆରାଧନା ଚାଲିଛି ସେ ରହିଛନ୍ତି ସେଇଠି ତେଣୁ ଏଇ ଶୁକ୍ରଦେବ ଯେତେବେଳେ ଆବିର୍ଭାବ ହେଲେ ବ୍ରହ୍ମାଙ୍କର ଯେଉଁ ପୁତ୍ରମାନେ ଅଛନ୍ତି ମରିଚି ଅତ୍ରି ଅଙ୍ଗିରସ ପୁଲସ୍ଥ ପୁଲହ କ୍ରତୁ ଭୃଗୁ ବୈଶିଷ୍ଟ ଦକ୍ଷ ନାରଦ ଏମାନେ ସବୁ ପ୍ରସିଦ୍ଧ ମୁନିମାନେ ଏମାନଙ୍କୁ ବ୍ରହ୍ମା ପ୍ରଥମେ ସୃଷ୍ଟି କରିଥିଲେ ତେଣୁ ସେମାନେ ସବୁ ଭଗବାନଙ୍କୁ ସ୍ତୁତି କରୁଛନ୍ତି ଭଗବାନଙ୍କର ଗୋଟିଏ ନାମ ହେଉଛି ଉତ୍ତମ ଶ୍ଳୋକ ଭଗବାନ ଏଇ ଭୌତିକ ଜଗତର ଏଇ ସତ୍ୟରଜ ତମ ଗୁଣର ନୁହନ୍ତି ସେ ଦେଉଛନ୍ତି ଉଦ୍ଗତ ତମଜସ୍ୟ ଏ ତ୍ରିଗୁଣର ଉର୍ଦ୍ଧ୍ୱରେ ସେଥିପାଇଁ ଭଗବାନଙ୍କ ଗୋଟେ ନାମ ହେଉଛି ଉତ୍ତମ ଶ୍ଳୋକ ତେଣୁ ସେଇ ଉତ୍ତମ ଶ୍ଳୋକଙ୍କର ବିଭିନ୍ନ ପ୍ରକାର ସ୍ତୁତି କରିଛନ୍ତି ଇତି ଉପସ୍ଥିତ ମାନସୁ ଏଇଭଳି ଭାବରେ ଯେତେବେଳେ ସେ ସ୍ତୁତ ହେଲେ ବା ତାଙ୍କୁ ଯେତେବେଳେ ପୂଜା କରାଗଲା ସେତେବେଳେ ମୁନି ଭି ବ୍ରହ୍ମବାଦୀ ଭି ମୁନି ମନନଶୀଳ ମୁନି ମୁନିର ଅନେକ ଅର୍ଥ ରହିଛି ଆତ୍ମାରାମସ ମୁନୟ ଯେଉଁ ରହିଛି ପ୍ରସିଦ୍ଧ ଭାଗବତମରେ ଶ୍ଳୋକ ଆତ୍ମାରାମ ଶ୍ଳୋକ ପ୍ରଥମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ସେଥିରେ ମୁନିର ଅନେକ ଅର୍ଥ କରାଯାଇଛି ମହାପ୍ରଭୁ ସେଟାକୁ ସନାତନ ଗୋସ୍ୱାମୀ କହିଛନ୍ତି 61 ଅର୍ଥ କରିଛନ୍ତି ସେ ଶ୍ଳୋକରେ ତେଣୁ ମୁନି କହିଲେ ଯେଉଁମାନେ ମନନଶୀଳ ସେମାନେ ମନରେ ଚିନ୍ତା କରନ୍ତି ମନନଶୀଳ ସେମାନେ ମୁନି ସେଇ ମୁନିମାନେ ଯେଉଁମାନେ ବ୍ରହ୍ମବାଦୀ ବି ବ୍ରହ୍ମବାଦୀ ବ୍ରହ୍ମ ଭଗବାନଙ୍କୁ ସବୁ ସେମାନେ ଜାଣନ୍ତି ବ୍ରହ୍ମବାଦୀ ସେମାନେ ଭଗବତ ତତ୍ତ୍ୱ ଯେଉଁ ରହିଛି ଅଧିକ ଜ୍ଞାନ ତତ୍ତ୍ୱ ପ୍ରଥମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ସୁତ ଗୋସ୍ୱାମୀ କହିଛନ୍ତି ସେ କଥା ଯେ ବଦନ୍ତି ତତ୍ତ୍ୱବିଦସ୍ତତ୍ଵ ଯତ୍ ଜ୍ଞାନ ମଧ୍ୟ ବ୍ରହ୍ମେତି ପରମାତ୍ମତି ଭଗବାନ ଇତି ଶବ୍ଦତି ଯେଉଁ ଅଧିକ ଜ୍ଞାନ ଯା ଭଗବାନଙ୍କ ସମ୍ବନ୍ଧୀୟ ଜ୍ଞାନ ଏ ଭୌତିକ ଜଗତର ଉର୍ଦ୍ଧ୍ୱରେ ଭୌତିକ ଜଗତର ସବୁ ଜ୍ଞାନ ହେଉଛି ଦ୍ୱୈତ ଜ୍ଞାନ ତେଣୁ ଏ ଭୌତିକ ଜଗତର ଉର୍ଦ୍ଧ୍ୱରେ ଯେଉଁ ଜ୍ଞାନ ତାକୁ ଅଧ୍ୟୟ ଜ୍ଞାନ ବୋଲି କୁହାଯାଏ ସେଇ ଅଧ୍ୟୟ ଜ୍ଞାନକୁ ତିନି ଭାବରେ ଅନୁଭୂତ ହୁଅନ୍ତି ଅଧ୍ୟୟ ଜ୍ଞାନ ପ୍ରାଥମିକ ଜ୍ଞାନ ହେଉଛି ବ୍ରହ୍ମ ବ୍ରହ୍ମ ଜ୍ଞାନ ବ୍ରହ୍ମେତି ତାର ଉପରେ ଜ୍ଞାନ ହେଉଛି ପରମାତ୍ମେତି ପରମାତ୍ମା ଜ୍ଞାନ ଏବଂ ତାର ଉପର ଜ୍ଞାନ ହେଉଛି ଭଗବତ ଜ୍ଞାନ ବ୍ରହ୍ମେତି ପରମାତ୍ମତି ଭଗବାନ ଇତି ଶବ୍ଦତେ ତେଣୁ ମୁନି ଋଷିମାନେ ଏମାନେ ବ୍ରହ୍ମବାଦୀ ବ୍ରହ୍ମ ଜ୍ଞାନ ପ୍ରାପ୍ତ ହେଇଛନ୍ତି ବ୍ରହ୍ମ ଜାଣିଛନ୍ତି ବ୍ରହ୍ମବାଦୀ ବି ତେଣୁ ଏଇଭଳି ଭାବରେ ଯେତେବେଳେ ମୁନି ଋଷିମାନେ ଭଗବାନଙ୍କୁ ପ୍ରାର୍ଥନା କଲେ ତାପରେ ପ୍ରାର୍ଥନା ପରେ ଭଗବାନ କ'ଣ କରୁଛନ୍ତି ନା ସଲିଳେ ସୋ କୁରାକ୍ରାନ୍ତ ସଲିଳେ ଏ ଯେଉଁ ରହିଛି ରସାତଳରେ ସେ ଭିତରକୁ ଚାଲିଯାଇଥିଲେ ରସାତଳକୁ ପଡ଼ିଯାଇଥିଲେ ତେଣୁ ଏ ଭୌତିକ ଜଗତ ଯେଉଁ ରହିଛି ଏ 14 ଭୁବନ ରହିଛି ଆମେ ଯେଉଁ ସ୍ଥାନରେ ରହିଛେ ଇଏ ହେଉଛି ପୃଥିବୀ ଇଏ ହେଉଛି ମଝିରେ ରହିଛି ଆର ଉପରେ 6 ଲୋକ ରହିଛି ଭୂବଲୋକ ଆମର ଯେଉଁ କରୁଛେ ଗାୟତ୍ରୀ କରୁଛେ ଓମ୍ ଭୂର୍ ଭୁବ ସ୍ୱହ ଏ ଭୂଲୋକ ଭୂଲୋକ ଉପରେ ଭୂବଲୋକ ତାପରେ ସ୍ୱର୍ଗଲୋକ ତାପରେ ମହତ୍ ଲୋକ ତାପରେ ଜନଲୋକ ତାପରେ ତପଲୋକ ତାପରେ ଅନ୍ତିମ ଲୋକ ହେଉଛି ସତ୍ୟଲୋକ ବା ବ୍ରହ୍ମଲୋକ ଯେଉଁଠି ବ୍ରହ୍ମା ରହୁଛନ୍ତି ଏବଂ ଆ ତଳେ ରହିଲା 7 ଲୋକ ଯାହାକି କୁହାଯାଉଛି ଅତଳ ବିତଳ ସୁତଳ ତଳାତଳ ମହିତଳ ରସାତଳ ଏବଂ ପାତାଳ ଏମିତି 14 ଭୁବନ ରହିଛି ଆର ତଳେ ଏ ଗର୍ଭତକ ଜଳ ରହିଛି ଗର୍ଭତକ ଜଳ ଏ ଭୌତିକ ଜଗତ ହେଉଛି 50 ଯୋଜନ ବା 50 ଯୋଜନ 50 ଯୋଜନ କହିଲେ 400 ମାଇଲ ଯେତେବେଳେ ଭୌତିକ ଜଗତ ସୃଷ୍ଟି ହୋଇଥିଲା ସେହି ସମୟରେ ଏଇ ଯେଉଁ ଭୌତିକ ଜଗତ ଯେଉଁ ଆସିଛି ଏ ଭଗବାନ ଯେଉଁ କାରଣଦେବ ସାଇ ବିଷ୍ଣୁ ରହିଛନ୍ତି ତାଙ୍କର ନାସିକାରୁ ଏହି ସମୟ ତ ଭୌତିକ ଜଗତ ସୃଷ୍ଟି ହେଉଛି ଯଶୈକ ନିଶ୍ୱସିତ କାଳ ମଥାବଲମ୍ବ୍ୟ ତାଙ୍କର ନିଶ୍ୱାସରୁ ଏହିସବୁ ଭୌତିକ ଜଗତ ସବୁ ସୃଷ୍ଟି ହେଉଛି ତେଣୁ ଏହି ଭୌତିକ ଜଗତ ସୃଷ୍ଟି ହେଲା ପରେ ସେହି କାରଣଦେବ ସାଇ ବିଷ୍ଣୁଙ୍କର ପାଖରୁ ଆଉ ଗୋଟେ ବିସ୍ତାର ଆସୁଛନ୍ତି ଯାହାକୁ କୁହାଯାଉଛି ଗର୍ଭଦେବ ସାଇ ବିଷ୍ଣୁ ତେଣୁ ସେ ଗର୍ଭଦେବ ସାଇ ବିଷ୍ଣୁ ଯେତେବେଳେ ଆସିଲେ ସେତେବେଳେ ସେ ଦେଖିଲେ ଏ ଭୌତିକ ଜଗତରେ କେମିତି ସେ ରହିବେ ତେଣୁ ତାଙ୍କର ଶରୀରରୁ ସେ ଝାଳ ନିର୍ଗତ କଲେ ସ୍ୱେଦ ନିର୍ଗତ କଲେ ତେଣୁ ସେ ଶରୀର ସ୍ୱାଦ ସ୍ୱେଦ ଯେଉଁ ରହିଛି ବା ଝାଳ ସେ ଗର୍ଭତକ ଜଳ ବୋଲି କୁହାଯାଉଛି। ତେଣୁ ଏଇ ଗର୍ଭତକ ଜଳରେ ଏ ପୃଥିବୀ ଯେଉଁ ରହିଛି ଭୌତିକ ଜଗତ 400 କୋଟି ମାଇଲ ତାକୁ ଅଧା ସେ ଭରିଦେଲେ, ତାଙ୍କ ନିଜର ଜଳ ଯେଉଁ ଶରୀରରୁ ସ୍ୱେଦ ଜାତ କରେଇଲେ, ଗର୍ଭତକ ଜଳ କୁହାଯାଉ ସେଟାକୁ। ତେଣୁ ସେଇ ଗର୍ଭତକ ଜଳରେ ଏଇ ପୃଥିବୀ ପତିତ ହୋଇଯାଇଥିଲେ। ତେଣୁ ଭଗବାନ ସେଇ ତା ଦେହରୁ ଉଦ୍ଧାର କରି, ସେଇ ଶରୀରରୁ ଉଦ୍ଧାର କରି ଏବଂ ସେଇ ଶରୀରରେ ସ୍ଥାପନ କଲେ। ସୋ ଖୁରା କ୍ରାନ୍ତ ଉପଦତ୍ତା ଅବତାବନିମ ଅବିତାବନିମ, ସେଇ ତାଙ୍କର ଖୁର ଦ୍ୱାରା ତାକୁ ଉଦ୍ଧାର କରିକି ସ୍ଥାପନ କଲେ, ଜଳରେ ସ୍ଥାପନ କଲେ। ଅବିତା ମାନେ ପରିପାଳନକାରୀ, ବନିମ କରି ପୃଥିବୀ, ପୃଥିବୀକୁ ମଧ୍ୟ ମହି ବୋଲି କୁହାଯାଏ। ପୃଥିବୀ ହେଉଛି ପାଳନ ପରିପାଳନ କରିବ, ଯେତେ ଜୀବ ରହିବେ, ଯେଉଁ 84 ଲକ୍ଷ ପ୍ରକାର ଜୀବ ରହିଛନ୍ତି, ସେ ଜୀବଙ୍କୁ ଏଇ ପୃଥିବୀର ଏତିକି ଶକ୍ତି ରହିଛି ଯେ ସମସ୍ତଙ୍କୁ ପରିପାଳନ କରିବେ, ସମସ୍ତଙ୍କୁ ଯାହାର ଯାହା ଆବଶ୍ୟକ ସେ ପ୍ରଦାନ କରିବେ। ତେଣୁ ପୃଥିବୀ ସେଥିପାଇଁ କୁହାଯାଉଛି ସର୍ବକାମ ଦୁଃଖାମୟୀ, ପୃଥିବୀକୁ କୁହାଯାଉଛି ସେ ଯିଏ ଯେତେ ଜୀବ ରହିଲେ ମଧ୍ୟ 84 ଲକ୍ଷ ପ୍ରକାର ଯେଉଁ ଜୀବ ଯେଉଁ ରହିଛନ୍ତି, ଗୋଟିଏ ଗୋଟିଏ ପ୍ରକାର ଜୀବରେ ଲକ୍ଷ ଲକ୍ଷ ସଂଖ୍ୟାରେ ରହିଛନ୍ତି, ତେଣୁ ଏଇ କୋଟି କୋଟି ଜୀବ ଯେଉଁ ରହିଛନ୍ତି ତାଙ୍କର ଯାହାର ଯାହା ଆବଶ୍ୟକତା ଏ ପୃଥିବୀ ସେଟାକୁ ପ୍ରଦାନ କରିବେ, ପୃଥିବୀର ସେ ଶକ୍ତି ରହିଛି। ସେଥିପାଇଁ ପରିପାଳନ ଅବତି ଅବିତା ବନିମ ବୋଲି କୁହାଯାଉଛି, ପରିପାଳନ ସେ ସମସ୍ତଙ୍କ ଜୀବଙ୍କୁ ପରିପାଳନ କରିବେ, ଯେତେ ଜୀବ ଅଛନ୍ତି ତାଙ୍କର ଆବଶ୍ୟକତାକୁ ସେ ପୃଥିବୀ ପାଳନ କରିବେ ମାନେ ପୂରଣ କରିବେ। ପୃଥିବୀ ସେଥିପାଇଁ ଭଗବାନ ପୃଥିବୀ ପାଖରେ ସେତିକି ଶକ୍ତି ପ୍ରଦାନ କରିଛନ୍ତି। କିନ୍ତୁ ଏ ଯେଉଁ ପୃଥିବୀ ଯେଉଁ ଆମକୁ ଖାଦ୍ୟଶସ୍ୟ ଇତ୍ୟାଦି ପ୍ରଦାନ କରୁଛନ୍ତି, ଏ ତା'ର ଉଦ୍ଦେଶ୍ୟ ହେଉଛି ଖାଦ୍ୟଶସ୍ୟ ପ୍ରକୃତରେ ଭଗବାନଙ୍କୁ ପ୍ରଦାନ କରିବା ପାଇଁ ଉଦ୍ଦିଷ୍ଟ, ଭଗବାନଙ୍କ ସେବା ପାଇଁ ଉଦ୍ଦିଷ୍ଟ। କିନ୍ତୁ ଯେତେବେଳେ ଆମେ ଏଇ ଯେଉଁ ଖାଦ୍ୟଶସ୍ୟ ପ୍ରାପ୍ତ ହେଉଛେ ଏଟାକୁ ଭଗବାନ ପ୍ରଦାନ ନ କରି ଆମେ ନିଜେ ଇନ୍ଦ୍ରିୟ ତୃପ୍ତି ଲଗାଉଛେ, ସେତେବେଳେ ପୃଥିବୀ ସେଟାକୁ ବନ୍ଦ କରିଦେବ, ଖାଦ୍ୟ ଯେଉଁ ପ୍ରଦାନ କରୁଛନ୍ତି ସେ ବନ୍ଦ କରିଦେବ। କେବଳ ମନୁଷ୍ୟମାନଙ୍କ ପାଇଁ ଏଇଟା କରୁଛି, ଅନ୍ୟ ପଶୁପକ୍ଷୀ ଯେଉଁ ରହିଛନ୍ତି 84 ଲକ୍ଷ ପ୍ରକାର ଜୀବ, ତା ଦେହରୁ 4 ଲକ୍ଷ ପ୍ରକାର ମାନବକୁ ଛାଡ଼ିଦେଲେ, ଅନ୍ୟ 80 ଲକ୍ଷ ପ୍ରକାର ଯେଉଁ ଜୀବ ଅଛନ୍ତି ସେମାନେ ପ୍ରକୃତି ଉପରେ ନିର୍ଭର କରୁଛନ୍ତି, ତାଙ୍କ ପାଇଁ କିଛି ଅସୁବିଧା ନାହିଁ। କିନ୍ତୁ ମନୁଷ୍ୟମାନଙ୍କ ପାଇଁ ଯାହା ଯେଉଁ ଆବଶ୍ୟକତା ରହିଛି ସେ ଖାଦ୍ୟ ପୃଥିବୀ ବନ୍ଦ କରିଦେବେ, ଯେମିତି ହେଇଥିଲା ଯେଉଁ ରହିଛନ୍ତି ବେଣ, ଜଣେ ରାଜା ବେଣ ରାଜା ଥିଲେ, ସେ ଧ୍ରୁବଙ୍କର ବଂଶ ପରମ୍ପରାରେ ଆସୁଛନ୍ତି ବେଣ, ଯିଏକି ଭଗବାନଙ୍କୁ ମାନୁନଥିଲେ, ଭଗବାନଙ୍କର ଯେଉଁ ରହିଛି ଅନୁମୋଦିତ ଶାସ୍ତ୍ର ସବୁ ରହିଛି ସେ ଶାସ୍ତ୍ର ଅନୁସାରେ ଶାସନ କାର୍ଯ୍ୟ କରୁନଥିଲେ, ପ୍ରଜାମାନଙ୍କୁ ଯେ ପୂଜାପୂଜି ସବୁ ବନ୍ଦ କରିଦେଇଥିଲେ, କହିଲେ ମୁଁ ହେଉଛି ଭଗବାନ, ଆଉ କେହି ଭଗବାନ ନାହାନ୍ତି, ଏଇଭଳି ଭାବରେ କହି ପ୍ରଜାମାନଙ୍କୁ ଭଗବାନଙ୍କର ଯେଉଁ ପୂଜା ଇତ୍ୟାଦିରୁ ବନ୍ଦ କରିଦେଇଥିଲେ, ଜବରଦସ୍ତି ତାଙ୍କୁ କହିଥିଲେ ତୁମେ ପୂଜାପୂଜି ବନ୍ଦ କର, ଯଦି ପୂଜା କରିବ ତାହେଲେ ମୋତେ ପୂଜା କର, ମୁଁ ହେଉଛି ଭଗବାନ, ଏଇଭଳି ଭାବରେ କହୁଥିବାରୁ ତେଣୁ ପୃଥିବୀ ଦେବୀ କ'ଣ କଲେ ନା ତାଙ୍କର ଖାଦ୍ୟଶସ୍ୟ ଯେଉଁ ପ୍ରଦାନ କରୁଥିଲେ ସେ ଖାଦ୍ୟଶସ୍ୟ ବନ୍ଦ କରିଦେଲେ। ତେଣୁ ତାପରେ ଯେତେବେଳେ ବେଣ ରାଜା ଏଇଭଳି ଭାବରେ ଅଧର୍ମ ଅନୁସାରେ କାର୍ଯ୍ୟ କରୁଥିଲେ, ସେଠିକାର ଯେଉଁ ବ୍ରାହ୍ମଣମାନେ ଥିଲେ ସେମାନେ ସବୁ ଏଇ ବେଣ ରାଜାଙ୍କୁ ଅଭିଶାପ ପ୍ରଦାନ କରି ତାଙ୍କୁ ହତ୍ୟା କଲେ। ପ୍ରଥମେ ସେମାନେ ତାଙ୍କୁ ବୁଝାଇଲେ, ବେଣ ରାଜାଙ୍କୁ ବୁଝାଇଲେ, କହିଲେ ରାଜା ଏଇ ଯେଉଁ ରାଜାର ଧର୍ମ ହେଉଛି, ସେ ରାଜା ହେଉଛନ୍ତି ଭଗବାନ ପ୍ରତିନିଧି, ଭଗବତ ଗୀତା 10 ଅଧ୍ୟାୟରେ ଭଗବାନ କହିଛନ୍ତି ସେ କଥା ଯେ ମନୁଷ୍ୟାଣାଂ ମୁଁ ହେଉଛି ମନୁଷ୍ୟମାନଙ୍କ ଭିତରେ ମୁଁ ହେଉଛି ରାଜା, ରାଜା ହେଉଛନ୍ତି ଭଗବାନଙ୍କର ପ୍ରତିନିଧି। କିନ୍ତୁ ରାଜା ଯଦି ନିୟମ ଅନୁସାରେ ଶାସ୍ତ୍ର ଅନୁସାରେ କାର୍ଯ୍ୟ ନ କରିବେ ତାହେଲେ ସେ ରାଜାଙ୍କର ଆଉ ଭଗବାନଙ୍କ ପ୍ରତିନିଧି ହେବେ ନାହିଁ। ନରାଣାଙ୍କ ନରାଧିପମ୍, ମନୁଷ୍ୟମାନଙ୍କ ଭିତରେ ମୁଁ ହେଉଛି ରାଜା ଯିଏକି ଭଗବାନଙ୍କ ଜଣେ ପ୍ରତିନିଧି। ତେଣୁ ଏ କଥା ମୁନି ଋଷିମାନେ ବ୍ରାହ୍ମଣମାନେ ବେଣଙ୍କୁ ରାଜା ବେଣଙ୍କୁ କହିଲେ, ବୁଝାଇଲେ ସବୁ, କହିଲେ ରାଜନ୍ ଧର୍ମ ଆଚରତି ପୁଂସାଂ ମାଂ ମନ କାୟ ବୁଦ୍ଧିବି ଲୋକାନ୍ ବିଶୋକାନ୍ ବିତରାତ୍ୟ ଅଥ ଅନନ୍ତ୍ୟ ମସଙ୍ଗୀନା। ଧର୍ମ ଆଚରିତ ପୁଂସା, ମନୁଷ୍ୟମାନେ ଜଣେ ମନୁଷ୍ୟ ଜନ ପ୍ରାପ୍ତ ହେଇଛି ମାନେ ବହୁତ ଉନ୍ନତ ଶରୀର ପ୍ରାପ୍ତ ହୋଇଛି ସେ,
ଅଶୀ ଲକ୍ଷ ଜନ୍ମ ପାର ହେଲା ପରେ ସେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛି। ତେଣୁ ଏଇ ମନୁଷ୍ୟ ଜନ୍ମ ପଶୁପକ୍ଷୀ ଭଳି ଜୀବନଯାପନ କରିବା ପାଇଁ ଉଦ୍ଦିଷ୍ଟ ନୁହଁ। ସେଥିପାଇଁ ବ୍ୟାସଦେବ ଯେତେବେଳେ ଅନ୍ତିମରେ ସବୁ ସମସ୍ତ ଶାସ୍ତ୍ର ରଚନା କରି ଅନ୍ତିମରେ ଯେତେବେଳେ ବେଦାନ୍ତ ସୂତ୍ର ରଚନା କଲେ, ସମସ୍ତ ବୈଦିକ ଶାସ୍ତ୍ରର ସାର ସେ ବେଦାନ୍ତ ସୂତ୍ରରେ ଲେଖିଦେଲେ 555 ଶ୍ଳୋକରେ। ତେଣୁ ପ୍ରଥମ ସୂତ୍ର ହେଉଛି ଅଥାତ ବ୍ରହ୍ମ ଜିଜ୍ଞାସା। ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛି ମାନେ ତାକୁ କେମିତି କହିବା ସେ ମନୁଷ୍ୟ ପ୍ରକୃତରେ ମନୁଷ୍ୟ ଭଳି ଆଚରଣ କରୁଛି ନା ଯଦି ସେ ବ୍ରହ୍ମ ଜିଜ୍ଞାସା କରୁଛି। ତେଣୁ ମନୁଷ୍ୟର କର୍ତ୍ତବ୍ୟ ହେଉଛି ଧର୍ମ ଆଚରଣ କରିବେ, ବାଙ୍ଗ ମନ କାୟ ବୁଦ୍ଧି ବି, ମାନେ ବଚନ ଦ୍ୱାରା, ମନ ଦ୍ୱାରା, ଶରୀର ଦ୍ୱାରା ଏବଂ ବୁଦ୍ଧି ଦ୍ୱାରା ସେ ସବୁ କାର୍ଯ୍ୟ କରିବେ। କିନ୍ତୁ ଆପଣ ଜଣେ ରାଜା ହୋଇ ତାଙ୍କୁ ଏଇ ଧର୍ମ ପଥରୁ ବିଚ୍ୟୁତ କରିଦେଉଛନ୍ତି, ଏଇଭଳି ଭାବରେ ଏଇଟା ଠିକ୍ ନୁହଁ। ଆପଣ ମଧ୍ୟ ଧର୍ମ ଅନୁସାରେ କାର୍ଯ୍ୟ କରନ୍ତୁ, ଶାସନ କରନ୍ତୁ, ଏଇଭଳି ଭାବରେ କହିଲେ ମଧ୍ୟ ବେଣ ରାଜା ତାଙ୍କ ଉପଦେଶକୁ ଗ୍ରହଣ କଲେ ନାହିଁ। ସେ କହିଲେ ତୁମେ ମୋତେ ଜ୍ଞାନ ଶିଖାଉଛ, ରାଜା କିଏ ଜାଣିନ? ରାଜା ହେଉଛନ୍ତି ଭଗବାନ ପ୍ରତିନିଧି, ବିଷ୍ଣୁ, ବିରିଞ୍ଚ, ଗିରିଶ, ଇନ୍ଦ୍ର, ବାୟୁ, ଯମ, ରବି, ପର୍ଜନ୍ୟ, ଧନଦାସ, ସୋମ, କ୍ଷିତିର, ଅଗ୍ନି, ରପାମ୍ପତି, ଏତେ ଚାନ୍ୟ ଚ ବିବୁଧା ପ୍ରଭବୋ ବରସାପୟୋ ଦେହେ ଭବନ୍ତି ନୃପତେ ସର୍ବଦେବମୟ ନୃପ। ତୁମେ କହୁଛ ବହୁତ ଶାସ୍ତ୍ର ଜାଣିଛ ବୋଲି, କିନ୍ତୁ ଏତିକି ତୁମେ ଜାଣିନ ଯେ ରାଜା ହେବେ, ରାଜାଙ୍କର ଶରୀର, ରାଜାଙ୍କ ପାଖରେ ସମସ୍ତ ଦେବତାମାନେ ଅଛନ୍ତି। ବିଷ୍ଣୁ ରହିଛନ୍ତି, ବିରଞ୍ଚି କହିଲେ ବ୍ରହ୍ମା ରହିଛନ୍ତି, ଗିରିଶ କହିଲେ ଶିବଜୀ ରହିଛନ୍ତି, ଇନ୍ଦ୍ର, ବାୟୁ, ଯମ, ରବି, ପର୍ଜନ୍ୟ, ଯେଉଁ ଧନଦ, ଧନଦ କହିଲେ ଧନ ପ୍ରଦାନ କରନ୍ତି କୁବେର ଇତ୍ୟାଦି, ସୋମ କହିଲେ ଚନ୍ଦ୍ର, ଏ ବି ସମସ୍ତେ, ଅଗ୍ନିଦେବ, ସମସ୍ତେ ତାଙ୍କର ଶରୀର ଏତେ ଚାନ୍ୟ ବିବୁଧା, ଆଉ ଯେତେ ଦେବତାମାନେ ରହିଛନ୍ତି ସମସ୍ତେ ପ୍ରଭବ ବରସା ପାଇଓ, ସବୁ ଦେବତାମାନେ ସେମାନେ ସବୁ ଦେହେ ଭବନ୍ତି ନୃପତେ, ସବୁ ଦେବତାମାନଙ୍କର ଶକ୍ତି ରହିଛି, ସେ ଆଶୀର୍ବାଦ ଦେଇପାରିବେ, ସେ ମଧ୍ୟ ଅଭିଶାପ ଦେଇପାରିବେ। ଏ ସମସ୍ତ ଦେବତାମାନେ ଦେହେ ଭବନ୍ତି ନୃପତେ, ନୃପତି କହିଲେ ରାଜାଙ୍କର ଦେହରେ ସେମାନେ ସବୁ ରହିଛନ୍ତି। ସର୍ବଦେବମୟ ନୃପ, ସର୍ବଦେବ ନୃପ ହେଉଛି ବା ରାଜା ହେଉଛନ୍ତି ସର୍ବଦେବମୟ ନୃପ। ଏଇଭଳି ଭାବରେ ତାଙ୍କୁ କହିକରି ତାଙ୍କର ଉପଦେଶକୁ ସେ ଗ୍ରହଣ କଲେନି, ବରଂ ନିଜେ ଉପଦେଶ ପ୍ରଦାନ କରିବା ପାଇଁ ଆରମ୍ଭ କଲେ। ସେଥିପାଇଁ ମୁନି ଋଷିମାନେ ତାଙ୍କୁ ଅଭିଶାପ ପ୍ରଦାନ କରି ଯେତେବେଳେ ହତ୍ୟା କଲେ, ସେତେବେଳେ ତାଙ୍କ ଶରୀରରୁ ମନ୍ଥନ କଲା ପରେ ପୃଥୁ ଭଗବାନ, ସେ କି ଭଗବାନଙ୍କ ଜଣେ ଅବତାର ପୃଥୁ ଆସିଲେ। ତେଣୁ ପୃଥୁ ଯେତେବେଳେ ଶାସନ କରୁଥିଲେ, ଧର୍ମନୀତି ଅନୁସାରେ ରାଜ୍ୟ ଶାସନ କରୁଥିଲେ, କିନ୍ତୁ ସେ ସମୟରେ ପୃଥିବୀ ଦେବୀ ଆଉ ଖାଦ୍ୟଶସ୍ୟ ପ୍ରଦାନ କଲେ ନାହିଁ। ତେଣୁ ପୃଥୁ ମହାରାଜ ସେ କ୍ରୋଧ କରି, ପୃଥିବୀ ଉପରେ କ୍ରୋଧ ପ୍ରକାଶ କରି ତାକୁ ହତ୍ୟା କରିବା ପାଇଁ ବସିଲେ। ତେଣୁ ପୃଥିବୀ ଦେବୀ ଗୋଟେ ଗାଭୀ ରୂପରେ ପଳାଇବା ପାଇଁ ବସିଲେ, ପଳାୟମାନ ହେଲେ। ତେଣୁ ପୃଥୁ ମହାରାଜ ମଧ୍ୟ ତାଙ୍କ ପଛେ ପଛେ ଧନୁଷ ଧରି ଧାଇଁଲେ ତାକୁ ହତ୍ୟା କରିବା ପାଇଁ। ତେଣୁ ସେ ପୃଥିବୀ ଦେବୀ ଭଗବାନ ପ୍ରାର୍ଥନା କଲେ, ପ୍ରଭୁ ଆପଣ ମୋର ପ୍ରଭୁ, ଆପଣ ମୋତେ କେମିତି ହତ୍ୟା କରିବେ? ନା ତୁମକୁ ମୁଁ ଧର୍ମ ଅନୁସାରେ, ଧର୍ମନୀତି ଅନୁସାରେ ରାଜ୍ୟ ଶାସନ କଲି, ତୁମେ କାହିଁକି ଖାଦ୍ୟ ପ୍ରଦାନ କରୁନା? ନା ପ୍ରଭୁ, ଆପଣଙ୍କର ପିତା ବେଣ ରାଜା ଯେହେତୁ ଧର୍ମନୀତି ଅନୁସାରେ ଶାସନ କରୁନଥିଲେ, ସବୁ ଖାଦ୍ୟ ପଦାର୍ଥ ମୋର ଗର୍ଭରେ ରହିଯାଇଛି, ମୁଁ ପ୍ରଦାନ କରୁନଥିଲି, ଖାଦ୍ୟ ପଦାର୍ଥ ପ୍ରଦାନ କରୁନଥିଲି। ତେଣୁ ଆପଣ ଏଇ ପୃଥିବୀକୁ ଦୋହନ, ମୋତେ ଦୋହନ କରିବା ପାଇଁ ବ୍ୟବସ୍ଥା କରନ୍ତୁ। ତେଣୁ ପୃଥୁ ମହାରାଜ ସବୁ ଦୋହନ କରିବା ପାଇଁ ଆରମ୍ଭ କରିଛନ୍ତି। ସମସ୍ତ ଯେତେ ଜୀବ ଅଛନ୍ତି ସମସ୍ତଙ୍କ ପାଇଁ ପୃଥିବୀ ଖାଦ୍ୟ ପ୍ରଦାନ କରିବେ। ତେଣୁ ଗୋଟେ ବର୍ଷା ତିଆରି କରାଗଲା, ପାତ୍ର ତିଆରି କଲା, ଦୁଗ୍ଧ ଦେଲେ, ପୃଥିବୀ ପ୍ରଦାନ କଲେ, ମନୁଙ୍କୁ, ସ୍ୱାମୀ ମନୁଙ୍କୁ ବର୍ଷା କରାଗଲା, ଏବଂ ହାତ ରୂପକ ପାତ୍ରରେ ସେ ଔଷଧି ରୂପକ ଦୁଗ୍ଧ ପ୍ରାପ୍ତ ହେଲେ ପୃଥିବୀ ଠାରୁ। ସେହିଭଳି ଭାବରେ ଋଷିମାନେ ବୃହସ୍ପତିଙ୍କୁ ବର୍ଷା କରି ବାକ୍ୟ, ମନ ଏବଂ ଶ୍ରବଣ ଦ୍ୱାରା ଏହି ପାତ୍ର ଦ୍ୱାରା ବେଦକୁ ପୁଣି ଦୋହନ କଲେ। ଦେବତାମାନେ ଇନ୍ଦ୍ରଙ୍କୁ ବର୍ଷା କରି ସ୍ୱର୍ଣ୍ଣ ରୂପକ ପାତ୍ରରେ ଅମୃତ ଇତ୍ୟାଦି ସେମାନେ ଏହି ଦୁଗ୍ଧ ପ୍ରାପ୍ତ ହେଲେ ପୃଥିବୀ ପୃଷ୍ଠରୁ। ସେହିଭଳି ଭାବେ ଦୈତ୍ୟ ଦାନମାନେ ପ୍ରହ୍ଲାଦଙ୍କୁ ବର୍ଷା କରି ଲୌହ ପାତ୍ରରେ ସୁରା ବା ମଦ୍ୟ ଇତ୍ୟାଦି ସେମାନେ ପ୍ରାପ୍ତ ହେଲେ। ପିତୃମାନେ ଅର୍ଜମାଙ୍କୁ ବର୍ଷା କରି ମାଟି ରୂପକ ପାତ୍ରରେ ଶ୍ରଦ୍ଧାରୂପକ ଗବ୍ୟ ବା ଶ୍ରଦ୍ଧାରୂପକ
प्राप्त हले सदारूपक औषधि प्राप्त खाद्य प्राप्त हले से भाव सिद्ध माने कपिलदेव को वर्षा करी आकाश रूप पात्र अणिमा आदि दुग्ध प्राप्त हले भाव जार जहाँ आवश्यकता रही से सब पुणी पृथ्वी प्रदान कले से पृथ्वी को कह अबिता अवनी से जिते जीव अच्छा समस्त को से खाद्य जोगेबे समस्त जहाँ जहाँ आवश्यकता से पूरण करेंगे तेणु ये पृथ्वीर ये हूँ शक्ति रही पृथ्वीर तेणु से पृथ्वी को भगवान शुक्रदेव से शरीर में स्थापन कले तेणु प्रभुपाद महाराज भागवत कहते जे ये हूँ भगवान अत्यंत शक्ति भगवान जो विभिन्न प्रकार शक्ति रही वैज्ञानिक मैंने बहुत प्रकार गवेषणा कर शक्ति जानापी किंतु से मैंने भगवान अचिंत्य शक्ति को ठीक भाव बुझीपारे ना जमी आम देखा न्यूटन तांकर जो गवेषणा कले गवेषण रु से जान ले प्रकृत में ये जो गोटे आपल गचरे आपल जो पची जा तल को पड़ू कहीं ना माध्याकर्षण शक्ति रही किंतु माध्याकर्षण शक्ति कौट आसा से कहीपार ना माध्याकर्षण शक्ति ये हूँ भगवान शक्ति भगवद गीता नवम अध्याय भगवान श्रीता कहते जे मया दक्षिण प्रकृति सुयते सचराचरम हेतु नानेन कौंतेय जगत भी परिवर्तते जिते जहाँ शक्ति सब रही ये भगवान मध्यक्षतार ये सब शक्ति से मैंने पृथ्वी देवी सब शक्ति सब समस्त मिली मया दक्षिण भगवान अध्यक्षतार भगवान इच्छा से सब हो तेणु यहीटा को वैज्ञानिक मैंने जिते गवेषणा कले जिते दिन पर्यंत से भगवान को विषय न शरण नजे से दिन पर्यंत ये शक्ति को ये सब ठीक भाव से बुझीपारे ना तेणु ये जो कह मंडूक वैज्ञानिक बोली कहते मंडूक वैज्ञानिक कहले कूप मंडूक जय श्री राधा जय श्री राधा कूप मंडूक गोटे मंडूक बेंग से कूप भितर रोच किंतु कौन से कारण जी से जानला जे एमती गोटे महासागर अच्छी बंगोपसगर अच्छी प्रशांत महासागर अच्छी ये कूर के गुण हम कहीहबना किंतु से चिंता करेंगे कूर के गुण हम से पांच गुण ना दस गुण ना शहे गुण ना हजार गुण यही भाव से चिंता कर ये हूँ कूप मंडूक न्याय तेणु वैज्ञानिक मान जो गवेषणा से भाव भगवान को शक्ति से ठीक भाव बुझीपारे ना ब्रह्मा ब्रह्म संगीत से क्या कहते जे पंथास्तु कोटि शतवत् सरसं प्रगम्यो वायोरथापि मनसो मुनिपुंगवानं सोप्यस्ति यत् प्रपद्यस्मिन् अभिचिन्त तत्त्वे गोविंदमादिपुरुषं तमं भजामि जयी शहे कोटि वर्ष धरिकी श्रेष्ठ मुनि माने मनन करी चलिए वायु गति से चिंता कर चलिए तथापि शहे कोटि वर्ष पर भगवान जो शक्ति रही अचिंत शक्ति रही बुझीपारे ना अभिचिंत तत्व आम चिंतार बाहर भगवान शक्ति रही तेणु ये जो रही वैज्ञानिक मैंने निज जो पंथा रही आरोह पंथा अवरोह पंथा दी प्रकार पंथा रही वैज्ञानिक मैंने गवेषणा मध्यम से जानाप चाहते सबकि किंतु ये जो भगवान को संबंध ज्ञान यटा अवरोह पंथार आस गुरु शिष्य परंपरें आसूस गुरु शिष्य परंपरें आम जी से बुझा तामें भगवान तत्व को बुझीपर निज चेष्टे आरोह पंथार निजे गवेषणा कर भगवान को जाना से तेणु प्रभुपाद महाराज उदाहरण दिखती जमी आमर पिता किए आम जब जानाप चाहवा तेल आमर माँ कहे जी ये हूँ तुम पिता ताकि जब ग्रहण करवा आम आम पिता को जापर किंतु जो वैज्ञानिक उपाय जो रही जीन टेस्ट इत्यादि करा ए जीन टेस्ट इत्यादि आम ठीक भाव जापर ना प्रकृत आम पिता किए से भाव वेद होमर माता एवं सी कौन भगवान होमर पिता
पीतामस जगतो माता धाता पितामह वेद्यम पवित्र ओंकार रुक साम दुदुरेव च भगवान पिता समस्त पिता से खाली जो मनुष्य मान का पिता ता नुह जिते जीव अच्छा 84 लक्ष प्रकार जीव समस्त पिता हो सी भगवदीता 14 अध्याय भगवान कहते जे जिते जीव अच्छा तासा ब्रह्म अहम अमजनी अहम बीजपुत पिता सर्वजोनि से कौनते मुत्य समवती जा जो 84 लक्ष प्रकार जीव अच्छा समस्त बीज प्रदानकारी पिता हूँ मु भगवदगीता भगवान को 14 अध्याय भगवान कही से कथा तेणु भगवान अच्छा एक से अलग अलग नुहत ख्रीस्टियान मान भगवान एक बा अलग हिंदू मान भगवान अलग ता नुह सर्वजोनि प्रभुपाद पाश्चात्य जगत जाते से कथा से कहते भगवदगीता बा भगवान कृष्ण ये केवल हिंदू शास्त्र बा हिंदू भगवान ता नुह कृष्ण को आम डिक्शनरी वर्णना कर हिंदू गॉड बोली केणु प्रभुपाद महाराज ये कथा कहते प्रभुपाद महाराज कहते भगवान कृष्ण केवल हिंदू मान देवता ता नुह सी कहते 14 अध्याय भगवदगीता सर्वजोनि कौंतेय जिते जीव अच्छा खाली मनुष्य ता नुह जिते 84 लक्ष प्रकार जीव अच्छा समस्त बीज प्रदानकारी पिता होती भगवान कृष्ण तेणु ये भगवान जो रही भगवान जो लीला सब रही लीला को आम बुझापे जे उपयुक्त गुरु शरण में गले प्रणिपात करश्न करवा कले आम भगवत तत्व को बुझीपर नम निज इच्छा निजर बुद्धि बल बुझाप चाहिए तो बुझीपर ना कारण भगवान सब सब विपरीत सब कार्य सब रही जोबले तृतीय स्कंदरे चतुर्थ अध्याय से वर्णना कर उद्धव भगवान कहते प्रभु आपणकर जे आपण हो कौन जे कर्माणि अन्यस्य भगवान आम जो कर्म करुचे ये कर्म आमर आवश्यकता रही आम कर्म करुचे किंतु भगवान जो कर्म करती भगवान कौन सी कर्तव्य ना नमें पार्थास्ति कर्तव्यम त्रिश लोकेश किंचन भगवदगीता तृतीय अध्याय भगवान कहते किसी कर्तव्य ना कि कर्म करती जो अवतार रूप अवतार रूप आस विभिन्न कार्य कर प्रकृति किसी कर्तव्य ना तेणु यही आम गुरु पाखु ही आम ज्ञान प्राप्त हवा भगवान तत्व को ना आम बुझीपर ना कौन इच्छा नद्य कर्माणी अन्यस्य कौन आवश्यकता ना से कर्म करती भगवान का यही भाव में दिव्य सब कर्म सब रही कर्माणी अन्यस्य भवो भविष्यते भगवान होती अभव तर कौन जन्म ना तथा से जन्म निवो अभवश्यते दुर्गाश्रय थारी भयात पलायनम भगवान कौन सी भय ना कारण भगवान भय रे समस्त कार्य करागवत तृतीय स्कंदरे कपिलदेव माँ देवत कथा कही मद्भयात बाद बात ओयंग सूर्य स्तपति मद्भयात वर्षतीन्द्र दहत्यग्नि मृत्युश्चरती मद्भयात आम सब बड़ भय हो मृत्यु सी भगवान भय रे कार्य कर किंतु तथापि भगवान किसी भय ना भगवान यह आचरण करती कि लग भगवान शत्रु भय से पलि दुर्गे आश्रय नहीं द्वारका दुर्ग निर्माण कले जल भितर द्वारका तैयारी कले जरासंध 18 थर आक्रमण कला 18 थर तो 17 बार 17 थर भगवान परास्त कले कि 18तम समय रे भगवान पलायन कले युद्ध पलायन कले भयर पलायन कर भगवान तेणु ये लीला को आम से भाव में जन गुरु शरण न ना आम बुझीपर ना दुर्गाश्रय थारी भयात पलायन दुर्गे से आश्रय नौ जमी हरिभयर शत्रु भयर पलायन करगवान के शत्रु अच्छी भगवान कार भय अच्छे भगवान को भगवान क्या भय करेंगे कि तथापि देखु देखा जामी भगवान भय कर पलै जा दुर्गा श्रेयोथारी भयात पलायनम कालात्मनो जद प्रमदा जता श्रम स्वात्मन रथे कालात्मन से उसे स्वयं काल ताकि समस्त भय करे कि तथापि भगवान जमी भय कर पढ़े जाऊँ भगवान छोट पिला माँ जशोदा पाखु भय पढ़ायमान कर जशोदा भी ओलु खड़ा धावमान जशोदा हाथ में दृष्टि देख भगवान भय कर तेणु ये लीला को से गुरु शरण गले ही आम बुझीपर ना बुझीपर ना कुंतीदेवी आश्चर्य जहाँ को काल भय कर सी माँ का दृष्टि देखी भय कर आश्चर्य हो जाऊंतीदेवी स्थिति से कथा कही से कथा तेणु भगवान स्वात्मन रते भगवान निजे निजर द्वारा आनंदित प्राप्त हमें भगवान हो आनंदमय भाषा कि तथापि द्वारका भगवान 16108 राणी ग्रहण कर प्रमदा जताश्रय से गृहस्थ गृहसन कर स्त्रीलोक मान पूरा आनंद पाइला भाई लगुच कि प्रकृत सी होती आत्माराम से निजे निज द्वारा आनंदित हमें जो शक्ति रही तीनोटी जो अंतरंगा शक्ति रही संदिनी संबित और लादिनी से लादिनी शक्ति द्वारा से समस्त आनंद प्रदान करती किंतु जमी लगुच भगवान तक स्त्री मान आनंद प्राप्त होत्मन रते खिदे दुर्विधाम यह तेणु ये सब भगवान जो विपरीत कार्य सब रही विपरीत सब लीला सब रही यू जो मैंने ये कौन उद्धव कौन खिद्यते धीर विधाम धी बुद्धि जनकर मोह हो भगवान एभली भगवान सर्वशक्तिमान लगुच भगवान कौन शक्ति ना निशक्तिक यहाँ लीला करती भगवान तेणु भगवान जो विभिन्न प्रकार अवतार ग्रहण कर जो लीला सब करीला को आम निज बुद्धि बल बुझीपर ना जन उपयुक्त गुरु शरण गले ही बुझीपर तेणु आम कथा विश्राम देवा जय श्री भागवतम की जय श्री प्रभुपाद महाराज की जय श्री गुरुदेव की आनंद कोटि वैष्णव की।